ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ. ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ. ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ. ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା. ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍. ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଆରୋପ କରିଛନ୍ତି. ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂ ସଂସ୍ଥାର 45ତମ ବାର୍ଷିକ ସମାରୋହରେ ଅଂଶଗ୍ରହଣ କରିବା ସହିତ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି. ସେ କହିଛନ୍ତି, ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋହାହନ ପ୍ରଦାନ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି. ସାମାଜିକ ସ୍ତରରେ ଅଂଶଗ୍ରହଣ ରାଜନୈତିକ ବ୍ୟବସ୍ଥା ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି.
ବିକଶିତ ଭାରତ କା ନିର୍ମାଣ ଐସେ ୟୁବାଓଁ ସେ ହି ହୋଗା ଜୋ ୟୁବା ମାନସିକ ରୂପ ସେ ଶାନ୍ତ ହୋ, ଜୋ ସାମାଜିକ ରୂପ ସେ ଜିମ୍ମେଦାର ହୋ ଔର ଜୋ ସମାଜ କେ ପ୍ରତି ସମ୍ବେଦନଶୀଲ ହୋ। इसलिए स्पिरिचुअल वेलबींग, मेंटल हेल्थ, योग, मेडिटेशन, इस पर काम करने वाली आपकी ये महत्वपूर्ण गतिविधि, इन सब की भूमिका बहुत बहुत अहम है।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଗସ୍ତରେ ଅଛନ୍ତି. ହାଇଦ୍ରାବାଦଠାରେ ଅପରାହ୍ନରେ ଶ୍ରୀ ମୋଦି ପ୍ରାୟ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ. ତାମିଲଗା ଭେଟ୍ରେ କାଜାଗମ୍ ଟିଭିକେର ମୁଖ୍ୟ ସି ଜୋସେଫ୍ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି. ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି. ତାଙ୍କ ସହିତ 9 ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କେଜି ଅରୁଣରାଜ, ଆଧବ ଅର୍ଜୁନ, ଏସ୍ ଆନନ୍ଦ, ସେଲ୍ଭି ଏସ୍ କୀର୍ଥାନା ଏବଂ ଡକ୍ଟର ଟିକେ ପ୍ରଭୁ ପ୍ରମୁଖ ଅଛନ୍ତି। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ତାମିଲ ଚଳଚ୍ଚିତ୍ର ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। କଂଗ୍ରେସ, ସିପିଆଇ, ସିପିଆଇଏମ୍, ଭିସିକେ ଏବଂ ଆଇୟୁଏମ୍ଏଲ୍ ସହଯୋଗରେ ଶ୍ରୀ ବିଜୟ 234 ସଦସ୍ୟ ବିଶିଷ୍ଟ ଗୃହରେ 120 ବିଧାୟକଙ୍କ ସମର୍ଥନ ଲାଭ କରିଛନ୍ତି। ଆସନ୍ତା ବୁଧବାର ଦିନ ବିଧାନସଭାରେ ବିଶ୍ୱାସ ଭୋଟ୍ର ସମ୍ମୁଖୀନ ହେବାକୁ ରାଜ୍ୟପାଳ ଶ୍ରୀ ଆର୍ଲେକର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ବିଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ତାମିଲନାଡୁ ସରକାରଙ୍କ ସହ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରିବେ। ତାମିଲନାଡୁର ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଦିଶାନାୟକେ କହିଛନ୍ତି, ତାମିଲନାଡୁ ସହିତ ଶ୍ରୀଲଙ୍କାର ଇତିହାସ, ସଂସ୍କୃତି, ଉଦ୍ୟୋଗ ଏବଂ ପାରସ୍କରିକ ସମ୍ପର୍କ ବହୁ ପୁରାତନ। ବ୍ୟାପକ ଅର୍ଥନୈତିକ ସଂକଳ୍ପ ଏବଂ ସୁଯୋଗ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କ ବଜାୟ ରଖିବାରେ ଶ୍ରୀଲଙ୍କା ଭାରତକୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିଆସୁଥିବା ଶ୍ରୀ ଦିଶାନାୟକ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶର ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଏବଂ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂହ ସାଇନି ଉପସ୍ଥିତ ଥିଲେ। ନେତା ନିର୍ବାଚିତ ହେବା ପରେ ଡକ୍ଟର ବିଶ୍ୱଶର୍ମା ଲୋକଭବନକୁ ଯାଇ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟିବା ସହ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଖାନପଡ଼ାର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ପଡ଼ିଆରେ ସମାରୋହ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଚାଲିଛି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସ୍ୱାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସ୍ୱାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ 9 ତାରିଖ ଦିନ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସ୍ୱାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନାଗାଲାଣ୍ଡରେ ଯାନବାହନଗୁଡ଼ିକରେ ଷ୍ଟିକର ଏବଂ ସାଇନେଜ୍ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି। ଧର୍ମଭିତ୍ତିକ, ଏନ୍ଜିଓ ସମ୍ପର୍କିତ ଏବଂ ଅନ୍ୟାନ୍ୟ ଅନଧିକୃତ ସ୍ଲୋଗାନ ତଥା ପ୍ରଦର୍ଶନ ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି। ମୋଟରଯାନ ଆଇନ ଏବଂ ତତ୍ସଲଗ୍ନ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ପୂର୍ବ ଅନୁମତି ବିନା ବ୍ୟକ୍ତିଗତ ତଥା ସାର୍ବଜନୀନ ଯାନବାହନଗୁଡ଼ିକରେ ଏଭଳି ପ୍ରଦର୍ଶନ ନ କରିବାକୁ କୁହାଯାଇଛି। ଚଳିତ ବର୍ଷ ଆରମ୍ଭରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଗତ 30 ତାରିଖରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ପ୍ରକାଶର 45 ଦିନ ମଧ୍ୟରେ ଘୋଷିତ ସମସ୍ତ ପ୍ରଦର୍ଶନକୁ ଯାନବାହନରୁ ହଟାଇବା ପାଇଁ ଗାଡ଼ି ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଏବଂ କାତାର ମଧ୍ୟରେ ମିଆମିଠାରେ ଆଲୋଚନା ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଓ କାତାର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ୍ ଥାନିଙ୍କ ମଧ୍ୟରେ ଆମେରିକା ଇରାନ୍ ଯୁଦ୍ଧ ନେଇ ମତ ବିନିମୟ ହୋଇଛି। ବୈଠକରେ ଯୁଦ୍ଧବିରତି ନେଇ ପ୍ରସ୍ତୁତ ଚୁକ୍ତିନାମା ଉପରେ ଚାଲିଥିବା ପ୍ରୟାସ ନେଇ ଆଲୋଚନା ହୋଇଛି। ୱାଶିଂଟନ୍ଠାରେ ଏହା ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସଙ୍କ ସହ ଅଲ୍ ଥାନି ଆଲୋଚନା କରିଥିଲେ। ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରି ନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକକ୍, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପରଜାଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍କରକୁ ଭେଟିବେ। ରାୟପୁରର ଶହୀଦ ବୀରନାରାୟଣ ସିଂହ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।